ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ସକାଳ 8ଟାରୁ ଆରମ୍ଭ ହେବ ଭୋଟ ଗଣତି। ଜାତୀୟ ସଫେଇ କର୍ମଚାରୀ ଆୟୋଗ କାର୍ଯ୍ୟକାଳ 2028 ମସିହା ପର୍ଯ୍ୟନ୍ତ ବୃଦ୍ଧି। ତିନିଦିନିଆ ଫ୍ରାନ୍ସ ଓ ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରୟାଗରାଜ ମହାକୁମ୍ଭରେ ପବିତ୍ର ସ୍ନାନ କରିଥିବା ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସଂଖ୍ୟା 40 କୋଟି ଅତିକ୍ରମ କରିଥିବା ସୂଚନା। ଏବଂ ମୁମ୍ବାଇ ଓପନ୍ ଟେନିସ୍ରେ ମାୟା ରାଜେଶ୍ୱରନ୍ ମହିଳା ସିଙ୍ଗଲ୍ସ ସେମିଫାଇନାଲ୍କୁ ଉନ୍ନୀତ। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ସକାଳ 8ଟାରୁ ଭୋଟ ଗଣତି ଆରମ୍ଭ ହେବ। ଏଥିପାଇଁ ଦିଲ୍ଲୀର 11ଟି ଜିଲ୍ଲାରେ 19ଟି ଭୋଟ ଗଣତି କେନ୍ଦ୍ର କରାଯାଇଛି। ଆମ ଆକାଶବାଣୀ ସମ୍ବାଦଦାତା ଜଣାଇଛନ୍ତି, ଭୋଟ ଗଣତି କାର୍ଯ୍ୟକୁ ସୁରୁଖୁରୁରେ ସମ୍ପନ୍ନ କରିବା ଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। 38 କମ୍ପାନୀ କେନ୍ଦ୍ରୀୟ ସୁରକ୍ଷାବଳ ସମେତ ଦିଲ୍ଲୀ ପୋଲିସ ଓ ଅନ୍ୟାନ୍ୟ ସୁରକ୍ଷାବଳକୁ ବିଭିନ୍ନ ଭୋଟ ଗଣତି କେନ୍ଦ୍ରରେ ମୁତୟନ କରାଯାଇଛି। ନିର୍ବାଚନ ଆୟୋଗଙ୍କ ନିୟମ ଅନୁଯାୟୀ କେନ୍ଦ୍ରୀୟ ସୁରକ୍ଷାବଳ ଭୋଟ ଗଣତି କେନ୍ଦ୍ରଗୁଡ଼ିକରେ ସ୍ୱତନ୍ତ୍ର ସୁରକ୍ଷା ପ୍ରଦାନ କରିବେ ବୋଲି କୁହାଯାଇଛି। 70 ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପି, ଆମ୍ ଆଦମୀ ପାର୍ଟି ଏବଂ କଂଗ୍ରେସ ସମେତ ଅନ୍ୟ କେତେକ ରାଜନୈତିକ ଦଳର 699 ଜଣ ପ୍ରାର୍ଥୀଙ୍କର ଆଜି ଭାଗ୍ୟ ନିର୍ଦ୍ଧାରଣ ହେବ। ଦିଲ୍ଲୀରେ ସରକାର ଗଠନ ପାଇଁ 36ଟି ଆସନରେ ବିଜୟ ହାସଲ କରିବା ଆବଶ୍ୟକ ହେବ। ସ୍କିଲ୍ ଇଣ୍ଡିଆ କାର୍ଯ୍ୟକ୍ରମ ପାଇଁ କେନ୍ଦ୍ର ସରକାର 2022-23ରୁ 2025-26 ମଧ୍ୟରେ 8,800 କୋଟି ଟଙ୍କା ମଞ୍ଜୁର କରିଛନ୍ତି। କ୍ୟାବିନେଟ୍ ନିଷ୍ପତ୍ତି ସମ୍ପର୍କରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଚାହିଦା ଭିତ୍ତିକ ଦକ୍ଷତା ବିକାଶ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି ଏବଂ ସମନ୍ୱୟ ଓ ଗୁଣାତ୍ମକ ଅଭିବୃଦ୍ଧିକୁ ଅଗ୍ରାଧିକାର ଦିଆଯାଉଛି। ସେ କହିଛନ୍ତି, ଜାତୀୟ ସଫେଇ କର୍ମଚାରୀ ଆୟୋଗର କାର୍ଯ୍ୟକାଳ 2028 ମାର୍ଚ୍ଚ 31 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। ଏହା ବ୍ୟତୀତ କ୍ୟାବିନେଟ୍ ବୈଠକରେ ଦକ୍ଷିଣତଟ ରେଳବାଇ ଜୋନ୍ ସମ୍ପର୍କିତ କେତେକ ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଥିବା ଶ୍ରୀ ବୈଷ୍ଣବ କହିଛନ୍ତି।
ହମାରେ ଯୋ ସଫାଇ କର୍ମଚାରୀ ହେ ଉନକେ ଲିଏ ଉନକେ ଡେଭଲପମେଣ୍ଟ କେ ଲିଏ ଉନକେ ବିକାଶ କେ ଲିଏ ଯୋ ନ୍ୟାସନାଲ କମିଶନ ଅନ୍ ସଫାଇ କର୍ମଚାରୀ ବନା ହୁଆ ହେ ଉସକୋ ଆଜ 3 ବର୍ଷ କେ ଲିଏ ଔର ଏକ୍ସଟେନ୍ସନ ଦିଆ ଗୟା। କରିବ 50 କରୋଡ଼ କା 51 କରୋଡ଼ ଖର୍ଚ୍ଚା ଇସ୍ ପେ ଆଏଗା। ଆଜ ସ୍କିଲ୍ ଇଣ୍ଡିଆ ପ୍ରୋଗ୍ରାମ କୋ 8,800 କରୋଡ଼ ରୂପେ ନୟା ଅପ୍ରୁଭଲ ମିଲା ହେ ଔର ଇସମେ ବଡ଼ା ଫୋକସ ଲାୟା ଗୟା ହେ କି କନ୍ଭର୍ଜେନ୍ସ ପେ ବହୁତ ଧ୍ୟାନ ହୋ, କ୍ୱାଲିଟି ପେ ବହୁତ ଧ୍ୟାନ ହୋ ଔର ଇସ ତରହ ସେ ହୋ କି ଜିସସେ କୋଅର୍ଡିନେସନ ବନେ ବିଭିନ୍ନ ସେକ୍ଟର୍ସ ମେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନୋରଞ୍ଜନ, ସୃଜନଶୀଳତା ଏବଂ ସଂସ୍କୃତି ଜଗତକୁ ଗୋଟିଏ ସ୍ଥାନରେ ପ୍ରଦର୍ଶନ କରୁଥିବା ବିଶ୍ୱସ୍ତରୀୟ ଶିଖର ସମ୍ମିଳନୀ ୱେବ୍ସର ପରାମର୍ଶଦାତା ବୋର୍ଡର ଏକ ବୈଠକ କରିଛନ୍ତି। ଅଭିନେତା ଅମିତାଭ ବଚ୍ଚନ, ଦିଲଜିତ ଦୋସାଞ୍ଜ, ରଜନୀକାନ୍ତ, ଶାହରୁଖ ଖାନ, ରଣବୀର କାପୁର, ଚିରଞ୍ଜୀବୀ, ଅନିଲ କାପୁର, ଅକ୍ଷୟ କୁମାର ଏବଂ ଅନୁପମ ଖେର୍‌ଙ୍କ ସମେତ ଭାରତ ଏବଂ ବିଶ୍ୱର ଶୀର୍ଷ ପେସାଦାର କଳାକାରମାନଙ୍କ ସହ ସେ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ଏହି ଅବସରରେ ସଙ୍ଗୀତ ନିର୍ଦ୍ଦେଶକ ଏଆର୍ ରେହମାନ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ, ମାଇକ୍ରୋସଫ୍ଟର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ସତ୍ୟ ନାଡେଲା ଏବଂ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରାଙ୍କ ସହ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି, ୱେବ୍ସ ପରାମର୍ଶଦାତା ବୋର୍ଡର ସଦସ୍ୟମାନେ ସମାଜର ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତି ଓ ସେମାନେ ଭାରତକୁ କିଭଳି ଏକ ବିଶ୍ୱ ମନୋରଞ୍ଜନ କେନ୍ଦ୍ରରେ ପରିଣତ କରାଯାଇପାରିବ ସେ ସମ୍ପର୍କରେ ମୂଲ୍ୟବାନ ମତାମତ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସୋମବାରଠାରୁ 3ଦିନିଆ ଫ୍ରାନ୍ସ ଗସ୍ତରେ ଯିବେ। ଏହି ଗସ୍ତ କାଳରେ ପ୍ୟାରିସ୍ଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ଙ୍କ ସହ କୃତ୍ରିମ ବୁଦ୍ଧିମତା ସମ୍ମିଳନୀରେ ସହ ଅଧ୍ୟକ୍ଷତା କରିବେ। ନୂଆଦିଲ୍ଲୀରେ ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ଏନେଇ ସୂଚନା ପ୍ରଦାନ କରିଛନ୍ତି। ଶ୍ରୀ ମିଶ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସ 12 ଏବଂ 13 ତାରିଖରେ ମଧ୍ୟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ଦ୍ୱିପାକ୍ଷିକ ବୈଠକରେ ଯୋଗଦେବେ। ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଆମେରିକା ପ୍ରଶାସନର ଅପ୍ରବାସନ ଓ ଶୁଳ୍କ ବୃଦ୍ଧି ନୀତି ସମ୍ପର୍କରେ ଆଲୋଚନା ହେବାର ସମ୍ଭାବନା ରହିଛି। ଆମେରିକା ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ମୋଦି ଦ୍ୱିତୀୟ ନେତା ଭାବେ ଶ୍ରୀ ଟ୍ରମ୍ପଙ୍କୁ ସାକ୍ଷାତ କରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରୟାଗରାଜ ମହାକୁମ୍ଭରେ ଗତକାଲି ସୁଦ୍ଧା ପବିତ୍ର ସ୍ନାନ କରିଥିବା ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସଂଖ୍ୟା 40 କୋଟି ଅତିକ୍ରମ କରିଛି। ମହାକୁମ୍ଭ ଆଉ 19 ଦିନ ବାକି ଥିବାବେଳେ ଏହା 50 କୋଟି ଟପିପାରେ ବୋଲି ଅନୁମାନ କରାଯାଉଛି। ପବିତ୍ର ତ୍ରିବେଣୀରେ ସ୍ନାନ କରିବା ପାଇଁ ଭାରତ ସମେତ ବିଶ୍ୱର ବିଭିନ୍ନ ସ୍ଥାନରୁ ବହୁ ସଂଖ୍ୟାରେ ଲୋକମାନେ ଆସୁଛନ୍ତି। ମୌନୀ ଅମାବାସ୍ୟାରେ ସର୍ବାଧିକ 8 କୋଟିରୁ ଅଧିକ ଶ୍ରଦ୍ଧାଳୁ ସ୍ନାନ କରିଥିବା ବେଳେ ମକର ସଂକ୍ରାନ୍ତିରେ 3,50,000 ଶ୍ରଦ୍ଧାଳୁ ସ୍ନାନ କରିଥିଲେ। ଜାନୁଆରୀ 30 ଓ ଫେବୃଆରୀ 1ରେ 2 କୋଟିରୁ ଅଧିକ ଲୋକ ମହାକୁମ୍ଭ ଦର୍ଶନ କରିଥିବା ବେଳେ ପୌଷ ପୂର୍ଣ୍ଣିମାରେ 1,70,00,000ରୁ ଅଧିକ ଶ୍ରଦ୍ଧାଳୁ ପବିତ୍ର ସ୍ନାନ କରିଥିଲେ। କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଚଳିତ ମହାକୁମ୍ଭ ମେଳାରେ 1 ମଣ୍ଡପ ସ୍ଥାପନ କରାଯାଇଛି। ମଣ୍ଡପରେ ସରକାରୀ ଯୋଜନା ଏବଂ ଆଦର୍ଶ ଗ୍ରାମ ମଡେଲ ପ୍ରଦର୍ଶିତ ହେଉଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ମନ୍ତ୍ରଣାଳୟ ଦ୍ୱାରା ଆଦର୍ଶ ଗ୍ରାମ ମଣ୍ଡପରେ ପଞ୍ଚାୟତ ଘର, ଅଙ୍ଗନବାଡ଼ି, ସ୍ଥାୟୀ ଆବାସ ଏବଂ ମହାତ୍ମାଗାନ୍ଧି ଜାତୀୟ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଆଇନ ଅଧୀନରେ ପ୍ରଦାନ କରାଯାଉଥିବା ବିଭିନ୍ନ ସୁବିଧା ସୁଯୋଗ ଉପରେ ଧ୍ୟାନ କେନ୍ଦ୍ରିତ କରାଯାଇଛି। ମଣ୍ଡପ ଦାୟିତ୍ୱରେ ଥିବା ରିୟା ସିଂ ଆକାଶବାଣୀ ସମ୍ବାଦକୁ କହିଛନ୍ତି, ଗ୍ରାମାଞ୍ଚଳରେ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ସମସ୍ତ ଯୋଜନା ଏହି ପ୍ରଦର୍ଶନୀରେ ସ୍ଥାନିତ ହୋଇଛି। ଅନ୍ୟପକ୍ଷରେ ମଣ୍ଡପରେ ଗାଁର ବାସ୍ତବ ସଂସ୍କୃତିକୁ ପ୍ରଭାବଶାଳୀ ଢଙ୍ଗରେ ପ୍ରଦର୍ଶନ କରାଯାଉଛି। ଶିକ୍ଷା, ଦକ୍ଷତା, ପ୍ରଶିକ୍ଷଣ ଏବଂ ଭିତ୍ତିଭୂମିଠାରୁ ଆରମ୍ଭ କରି ନିଯୁକ୍ତି ସୃଷ୍ଟି, ଗୃହ ନିର୍ମାଣ ଏବଂ ଅର୍ଥନୈତିକ ଓ ସାମାଜିକ ବିକାଶ ସମ୍ପର୍କରେ ଏହି ଆଦର୍ଶ ମଣ୍ଡପରେ ତଥ୍ୟଭିତ୍ତିକ ଉପସ୍ଥାପନା କରାଯାଉଛି। ଆକାଶବାଣୀର ମହାନିର୍ଦ୍ଦେଶକ ଡକ୍ଟର ପ୍ରଜ୍ଞା ପାଲିୱାଲ ଗୌର ଗତକାଲି ପ୍ରୟାଗରାଜ ମହାକୁମ୍ଭନଗରର ସେକ୍ଟର 4ରେ ଥିବା ଆକାଶବାଣୀର କ୍ୟାମ୍ପ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି। ଗସ୍ତ ସମୟରେ ସେ ଆକାଶବାଣୀର ଅଧିକାରୀ ଓ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ମହାକୁମ୍ଭ 2025ର ବିସ୍ତୃତ କଭରେଜ୍ ଓ ବିଭିନ୍ନ ଆନୁଷଙ୍ଗିକ ବିଷୟର ସମୀକ୍ଷା କରାଯାଇଥିବା ସୂଚନା ମିଳିଛି। ଆକାଶବାଣୀ ଗତମାସ 10 ତାରିଖରେ କୁମ୍ଭବାଣୀ ଚ୍ୟାନେଲର ଶୁଭାରମ୍ଭ କରିଥିଲା। ଏହି ଅବସରରେ ଡକ୍ଟର ପାଲିୱାଲ କହିଛନ୍ତି, କୁମ୍ଭବାଣୀ ଚ୍ୟାନେଲ ମହାକୁମ୍ଭ ମେଳା ସମ୍ବନ୍ଧୀୟ ବିଭିନ୍ନ ଖବର ପ୍ରଦାନ କରିବାର ଦୃଢ଼ ମାଧ୍ୟମ ପାଲଟିଛି। ସେ କହିଛନ୍ତି, ଅମୃତ ସ୍ନାନ ସମୟରେ କୁମ୍ଭବାଣୀରୁ ସ୍ୱତନ୍ତ୍ର ଧାରାବିବରଣୀ ମଧ୍ୟ ପ୍ରସାରଣ କରାଯାଉଛି। ମୁମ୍ବାଇରେ ବିନା ବୈଧ କାଗଜପତ୍ରରେ ରହୁଥିବା ଅଭିଯୋଗରେ 4 ଜଣ ମହିଳାଙ୍କ ସମେତ 7 ଜଣ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରାଯାଇଛି। ଜଣେ ପୁଲିସ ଅଧିକାରୀ କହିଛନ୍ତି, ସେମାନେ ଚେମ୍ବୁରର ମହୁଲରେ ପାଖାପାଖି 5 ବର୍ଷ ହେବ ରହି ଆସୁଥିଲେ। ଅଭିଯୁକ୍ତମାନେ ସ୍ୱୀକାର କରିଛନ୍ତି, ସେମାନେ ବାଂଲାଦେଶର ନାଗରିକ ଏବଂ 2020 ମାର୍ଚ୍ଚ ମାସଠାରୁ ବିନା ବୈଧ କାଗଜପତ୍ରରେ ସେଠାରେ ରହୁଥିଲେ। ସୂଚନା ଅନୁଯାୟୀ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି ଏବଂ ତଦନ୍ତ ଜାରି ରହିଛି। କଙ୍ଗୋ DRCରେ ହଇଜା, ମେଲେରିଆ, ଯକ୍ଷ୍ମା ଏବଂ ମଙ୍କିପକ୍ସ ଭଳି ରୋଗ ବ୍ୟାପିବା ଆଶଙ୍କା ଦେଖାଦେଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାବନୀ ଜାରି କରିଛି। DRCର ପ୍ରତିନିଧି କହିଛନ୍ତି, ରୁଆଣ୍ଡା ସମର୍ଥିତ ବିଦ୍ରୋହୀ ଏବଂ କଙ୍ଗୋ ସଶସ୍ତ୍ର ବାହିନୀ ମଧ୍ୟରେ ସଂଘର୍ଷ ଯୋଗୁଁ ଏହି ପରିସ୍ଥିତି ଭୟଙ୍କର ସ୍ଥିତି ଆଡ଼କୁ ଗତି କରୁଛି। ସଂଗଠନ କହିଛି, ଉତ୍ତର କିଭୁ ପ୍ରଦେଶରେ ଗତମାସରେ 600 ଜଣ ହଇଜା ରୋଗୀ ଏବଂ ଅନ୍ୟ 14 ଜଣଙ୍କ ମୃତ୍ୟୁ ଘଟିଛି। ସେଠାରେ ଜଳଯୋଗାଣରେ ପ୍ରତିବନ୍ଧକ ସୃଷ୍ଟି ହେବାରୁ ଏହି ରୋଗ ବ୍ୟାପିବା ଆଶଙ୍କା ଆହୁରି ବୃଦ୍ଧି ପାଇଛି। କଲମ୍ବୋରେ ଡିଜିଟାଲ ଭିତ୍ତିଭୂମି ନିର୍ମାଣ ଶୀର୍ଷକ 2-ଦିନିଆ ବିମ୍ଷ୍ଟେକ୍ ଡିଜିଟାଲ ସମ୍ମିଳନୀ ଆରମ୍ଭ ହୋଇଛି। ଶ୍ରୀଲଙ୍କାରେ ଅବସ୍ଥାପିତ ଭାରତର ଉଚ୍ଚାୟୁକ୍ତ ସନ୍ତୋଷ ଝା, ବିମ୍ଷ୍ଟେକ୍ର ମହାସଚିବ ଇନ୍ଦ୍ରମଣି ପାଣ୍ଡେ, ଶ୍ରୀଲଙ୍କା ସରକାରଙ୍କ ଉପମନ୍ତ୍ରୀ ଏରଙ୍ଗା ବୀରରତ୍ନେ ଏବଂ ଚତୁରଙ୍ଗା ଆବେସିଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଛି। ମୁମ୍ବାଇ ଓପନ୍ ଟେନିସ୍ରେ ମାୟା ରାଜେଶ୍ୱରନ୍ ମହିଳା ସିଙ୍ଗଲ୍ସ ସେମିଫାଇନାଲ୍କୁ ଉନ୍ନୀତ ହୋଇଛନ୍ତି। କ୍ୱାର୍ଟର ଫାଇନାଲ୍ରେ 15 ବର୍ଷୀୟ ମାୟା ଜାପାନର ମେଇ ୟାମାଗୁଚିଙ୍କୁ 6-4, 3-6, 6-2ରେ ପରାସ୍ତ କରିଥିଲେ। ସିଙ୍ଗଲ୍ସରେ ସେ ଏକମାତ୍ର ଭାରତୀୟ ଭାବେ ଆଜି ସେମିଫାଇନାଲ୍ରେ ସ୍ୱିଜରଲ୍ୟାଣ୍ଡର ଜିଲ୍ ଟିଚ୍ମାନ୍ଙ୍କ ସହ ମୁକାବିଲା କରିବେ। ମୁଖ୍ୟ ସମ୍ବାଦ ପୁଣି ଥରେ। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ସକାଳ 8ଟାରୁ ଆରମ୍ଭ ହେବ ଭୋଟ୍ ଗଣତି। ଜାତୀୟ ସଫେଇ କର୍ମଚାରୀ ଆୟୋଗ କାର୍ଯ୍ୟକାଳ 2028 ପର୍ଯ୍ୟନ୍ତ ବୃଦ୍ଧି। 3-ଦିନିଆ ଫ୍ରାନ୍ସ ଓ ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରୟାଗରାଜ ମହାକୁମ୍ଭରେ ପବିତ୍ର ସ୍ନାନ କରିଥିବା ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସଂଖ୍ୟା 40 କୋଟି ଅତିକ୍ରମ କରିଥିବା ସୂଚନା ଏବଂ ମୁମ୍ବାଇ ଓପନ୍ ଟେନିସ୍ରେ ମାୟା ରାଜେଶ୍ୱରନ୍ ମହିଳା ସିଙ୍ଗଲ୍ସ ସେମିଫାଇନାଲ୍କୁ ଉନ୍ନୀତ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।